ହ୍ୟାଲୋ ଲୋହିତ ପଣ୍ଡା, ଆଉ ଆଜ୍ଞା ମୁଁ ଆଜି ସାତ ଆଠଟା ବେଳେ ଆଜ୍ଞା ଆମେ କଥା ବୁଝୁନି ଆଉ ଆଜ୍ଞା ମୁଁ ଆଜି ସାତ ଆଠଟା ଆମକୁ ଦେଇଦେଇଛି ଆମେ କହୁଥିଲେ ସାତ ଆଠଟା ନା ସମସ୍ତେ ଆମେ କହିଦେବେ ଆମକୁ ସାଧା ଇଏ ସାଧା କଥା କହୁଛୁ ସାଧା ଦୁଇଟା ବୁଲିବା।